आकाशवाणी। ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଗ୍ରାମୀଣ ଭାରତକୁ ସଶକ୍ତ କରିବା ଲାଗି ସରକାରଙ୍କ ଲକ୍ଷ୍ୟ ରହିଛି କହିଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀଠାରେ ଗ୍ରାମୀଣ ଭାରତ ମହୋତ୍ସବ 2025କୁ କଲେ ଉଦ୍ଘାଟନ। ପରୀକ୍ଷା ସମୟରେ ଅଧିକ ଚାପଗ୍ରସ୍ତ ନ ହେବା ଲାଗି ଛାତ୍ରଛାତ୍ରୀମାନଙ୍କୁ ସୂଚନା ଓ ପ୍ରସାରଣ ମନ୍ତ୍ରୀଙ୍କ ପରାମର୍ଶ। ବିଶିଷ୍ଟ ବୈଜ୍ଞାନିକ ଡକ୍ଟର ରାଜଗୋପାଳ ଚିଦାମ୍ବରମ୍ଙ୍କ ପରଲୋକ। ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ। ଉତ୍ପାଦିତ ସାମଗ୍ରୀଗୁଡ଼ିକର ପରିବହନ ଏବଂ ସଂରକ୍ଷଣ ମୂଲ୍ୟ ବହନ କରିବେ କେନ୍ଦ୍ର ସରକାର କହିଲେ କୃଷିମନ୍ତ୍ରୀ। ଏବଂ ହକି ଇଣ୍ଡିଆ ଲିଗ୍ ପ୍ରତିଯୋଗିତାର ଦ୍ୱିତୀୟ ମ୍ୟାଚ୍ ହାଇଦ୍ରାବାଦ ତୋଫାନ ଓ ଗୋନାସିକା ମଧ୍ୟରେ ହେବ ମୁକାବିଲା। ଗ୍ରାମାଞ୍ଚଳଗୁଡ଼ିକର ଅଭିବୃଦ୍ଧି ଏବଂ ଏହାକୁ ପର୍ଯ୍ୟାପ୍ତ ସୁଯୋଗ ପ୍ରଦାନ କରାଯାଇ ଗ୍ରାମୀଣ ଭାରତକୁ ସଶକ୍ତ କରିବା ନିମନ୍ତେ ସରକାରଙ୍କ ଲକ୍ଷ୍ୟ ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱାରୋପ କରିଛନ୍ତି। ନୂଆଦିଲ୍ଲୀଠାରେ ଆଜି ଗ୍ରାମୀଣ ଭାରତ ମହୋତ୍ସବ 2025କୁ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଗ୍ରାମବାସୀଙ୍କୁ ସମ୍ମାନଜନକ ଜୀବନ ଅତିବାହିତ କରିବା ଉପରେ ସରକାର ପ୍ରାଥମିକତା ଦେଇଛନ୍ତି। ପ୍ରତ୍ୟେକ ଗାଁରେ ମୌଳିକ ସୁବିଧା ସୁଯୋଗକୁ ସୁନିଶ୍ଚିତ କରିବା ପାଇଁ ଏକ ଅଭିଯାନ ମଧ୍ୟ ଆରମ୍ଭ ହୋଇଛି। ଗ୍ରାମାଞ୍ଚଳକୁ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ 3,00,000 କୋଟି ଟଙ୍କା ସହାୟତା ପ୍ରଦାନ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସ୍ୱଚ୍ଛ ଭାରତ ଅଭିଯାନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜଳ ଜୀବନ ମିଶନ ସମେତ ସରକାରଙ୍କ ସମସ୍ତ ପଦକ୍ଷେପ ଗ୍ରାମାଞ୍ଚଳର ବିକାଶ ପାଇଁ ଉଦ୍ଦିଷ୍ଟ ବୋଲି ଶ୍ରୀ ମୋଦି ଉଲ୍ଲେଖ କରିଛନ୍ତି। 1,50,000ରୁ ଅଧିକ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ମାଧ୍ୟମରେ ଲୋକମାନେ ଉନ୍ନତ ସ୍ୱାସ୍ଥ୍ୟସେବା ପାଇପାରୁଛନ୍ତି। ଡିଜିଟାଲ୍ ଜ୍ଞାନକୌଶଳ ସହାୟତାରେ ଦେଶର ଶ୍ରେଷ୍ଠ ଡାକ୍ତର ଏବଂ ହସ୍କିଟାଲଗୁଡ଼ିକ ସହ ଗ୍ରାମାଞ୍ଚଳକୁ ଯୋଡ଼ାଯାଇପାରିଛି, ଫଳରେ ଗ୍ରାମବାସୀ ଟେଲିମେଡିସିନ୍ର ସୁବିଧା ପାଇପାରୁଛନ୍ତି। ଗତ 10 ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଗ୍ରାମୀଣ ଜନସଂଖ୍ୟାର ପ୍ରତ୍ୟେକ ବର୍ଗଙ୍କ ପାଇଁ ସ୍ୱତନ୍ତ୍ର ନୀତି ପ୍ରଣୟନ ଲାଗି ନିଷ୍ପତ୍ତି ନେଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ ଆଉ 1 ବର୍ଷ ପର୍ଯ୍ୟନ୍ତ ଜାରି ରଖିବାକୁ କେନ୍ଦ୍ର କ୍ୟାବିନେଟ୍ ଇତିମଧ୍ୟରେ ଅନୁମୋଦନ କରିଛି ବୋଲି ଶ୍ରୀ ମୋଦି ସୂଚନା ଦେଇଛନ୍ତି। ଏପରି ମହୋତ୍ସବ ଭାରତରେ ଗ୍ରାମୀଣ ବିକାଶ ଯାତ୍ରାକୁ ପ୍ରତିପାଦନ କରୁଛି। ଏହି ଆୟୋଜନ ପାଇଁ ପ୍ରଧାନମନ୍ତ୍ରୀ ନାବାର୍ଡ ଏବଂ ଅନ୍ୟ ଅଂଶୀଦାରମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆସନ୍ତା 9 ତାରିଖ ପର୍ଯ୍ୟନ୍ତ ଭାରତ ମଣ୍ଡପମ୍ଠାରେ ଚାଲିଥିବା ଏହି ମହୋତ୍ସବର ଶୀର୍ଷକ ରହିଛି 2047 ବିକଶିତ ଭାରତ ଗଠନ ପାଇଁ ସଶକ୍ତ ଗ୍ରାମୀଣ ବ୍ୟବସ୍ଥା। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ଗରିବ, କୃଷକ, ଯୁବବର୍ଗ ଏବଂ ମହିଳାଙ୍କ କଲ୍ୟାଣ ଓ ଆର୍ଥିକ ସଶକ୍ତିକରଣ ଦିଗରେ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଏହି ମହୋତ୍ସବରେ ଆଦିବାସୀ ଏବଂ ଉତ୍ତର ପୂର୍ବାଞ୍ଚଳର ଉତ୍ପାଦଗୁଡ଼ିକୁ ନେଇ ପ୍ରଦର୍ଶନୀ ମଣ୍ଡପମାନ ଖୋଲାଯାଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ବିଭିନ୍ନ କ୍ଷେତ୍ରର ସରକାରୀ ଅଧିକାରୀ, ଗ୍ରାମୀଣ ଉଦ୍ୟୋଗୀ, କାରିଗରୀ ଏବଂ ଅଂଶୀଦାରମାନଙ୍କୁ ଏକାଠି କରି ସହଯୋଗୀ ଓ ସାମୁହିକ ଗ୍ରାମୀଣ ପରିବର୍ତ୍ତନ ପାଇଁ ଏକ ରୋଡ୍ମ୍ୟାପ୍ ପ୍ରସ୍ତୁତ କରାଯିବ। ଉତ୍ତର ପୂର୍ବ ଭାରତ ଉପରେ ଅଧିକ ଧ୍ୟାନ କେନ୍ଦ୍ରୀଭୂତ କରିବା ସହ ଗ୍ରାମବାସୀଙ୍କ ମଧ୍ୟରେ ଅର୍ଥନୈତିକ ସ୍ଥିରତା ଓ ଆର୍ଥିକ ନିରାପତ୍ତାକୁ ପ୍ରୋହାହନ ପ୍ରଦାନ କରିବାରେ ଏହି ମହୋତ୍ସବ ବିଶେଷ ସହାୟକ ହେବ। ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପରୀକ୍ଷା ସମୟରେ ଛାତ୍ରଛାତ୍ରୀମାନେ ଅଧିକ ଚାପଗ୍ରସ୍ତ ନ ହେବା ଲାଗି ପରାମର୍ଶ ଦେଇଛନ୍ତି। ନୂଆଦିଲ୍ଲୀଠାରେ ଏନ୍ଡିଏମ୍ସି ଦ୍ୱାରା ପରିଚାଳିତ ଏକ୍ଜାମ୍ ୱାରିୟର୍ସ ଆର୍ଟ ଫେଷ୍ଟିଭାଲ୍ରେ ଛାତ୍ରଛାତ୍ରୀମାନଙ୍କ ସହ ମତ ବିନିମୟ କରି ଶ୍ରୀ ବୈଷ୍ଣବ କହିଛନ୍ତି, ଅଭିନେତା ଏବଂ କ୍ରୀଡ଼ାବିତ୍ମାନେ ତାଙ୍କର କାର୍ଯ୍ୟ ପ୍ରତି ଆଗ୍ରହ ପ୍ରକାଶ କରୁଥିବାରୁ ସେମାନେ ଉତ୍ତମ ପ୍ରଦର୍ଶନ କରିଥାନ୍ତି। ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ 5,000 ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏକ ଭିଡ଼ିଓ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ସାଧାରଣତଃ ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନେ ଚାପଗ୍ରସ୍ତ ନଥାନ୍ତି, ବରଂ ଅତ୍ୟଧିକ ଅଭିଳାଷ ଏବଂ ଆଶା ଯୋଗୁଁ ଚାପଗ୍ରସ୍ତ ହୋଇଥାନ୍ତି। ସେ କହିଛନ୍ତି, ଭବିଷ୍ୟତ ଗଠନ ପାଇଁ ବିଭିନ୍ନ ମାର୍ଗ ଏବଂ ଅନେକ ବିକଳ୍ପ ରହିଛି, ତେଣୁ ଚାପଗ୍ରସ୍ତ ନ ହୋଇ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବାକୁ ଶ୍ରୀ ମୋଦି କହିଛନ୍ତି। ଏହି କାର୍ଯ୍ୟକ୍ରମରେ ସଂସଦ ସଦସ୍ୟ ବାନ୍ସୁରୀ ସ୍ୱରାଜ, ଏନ୍ଡିଏମ୍ସି ଅଧ୍ୟକ୍ଷ କେଶବ ଚନ୍ଦ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀଠାରେ ରାଷ୍ଟ୍ରୋଦ୍ୟୋଗୀ ବିଶାଲ ସିକ୍କାଙ୍କ ସହିତ ମତ ବିନିମୟ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି, ଯୁବକମାନଙ୍କୁ ନବସୃଜନ ଏବଂ ପର୍ଯ୍ୟାପ୍ତ ସୁଯୋଗ ପ୍ରଦାନ କରାଯାଇ କୃତ୍ରିମ ବୁଦ୍ଧିମତାକୁ ଆଗେଇ ନେବାକୁ ସରକାର ବଦ୍ଧପରିକର। ଏହି ଆଲୋଚନାକାଳରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏବଂ ଶ୍ରୀ ସିକ୍କା କୃତ୍ରିମ ବୁଦ୍ଧିମତା ଏବଂ ଦେଶ ଉପରେ ଏହାର ପ୍ରଭାବ ସଂକ୍ରାନ୍ତରେ ବିଶଦ ଆଲୋଚନା କରିଥିଲେ। ବିଶିଷ୍ଟ ବୈଜ୍ଞାନିକ ତଥା ଭାରତୀୟ ଆଣବିକ କାର୍ଯ୍ୟକ୍ରମର ମୁଖ୍ୟ ନିର୍ମାତା ଡକ୍ଟର ରାଜଗୋପାଳ ଚିଦାମ୍ଘରମ୍ଙ୍କର ମୁମ୍ବାଇଠାରେ ଆଜି ସକାଳେ ପରଲୋକ ଘଟିଛି। ତାଙ୍କୁ 88 ବର୍ଷ ହୋଇଥିଲା। ଭାରତର ଆଣବିକ ଅସ୍ତ୍ର କାର୍ଯ୍ୟକ୍ରମ ପରିଚାଳନାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। 1974 ଭାରତ ପକ୍ଷରୁ ହୋଇଥିବା ପ୍ରଥମ ଆଣବିକ ପରୀକ୍ଷା ଏବଂ 1998 ସଂଗଠିତ ପୋଖରାନ୍-2 ପରୀକ୍ଷାରେ ସେ ମୁଖ୍ୟ କର୍ଣ୍ଣଧାର ଥିଲେ। କେନ୍ଦ୍ର ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ଉପଦେଷ୍ଟା, ଭାବା ଆଣବିକ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ, ଆଣବିକ ଶକ୍ତି କମିଶନର ଅଧ୍ୟକ୍ଷ ଆଦି ପ୍ରମୁଖ ପଦପଦବୀରେ ସେ ଦାୟିତ୍ୱ ନିର୍ବାହ କରିଥିଲେ। ଡକ୍ଟର ଚିଦାମ୍ଘରମ୍ଙ୍କୁ 1975 ପଦ୍ମଶ୍ରୀ ଏବଂ 1999 ପଦ୍ମବିଭୂଷଣ ଉପାଧିରେ ସମ୍ମାନିତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡକ୍ଟର ଚିଦାମ୍ଘରମ୍ଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି, ଭାରତର ଆଣବିକ କାର୍ଯ୍ୟକ୍ରମରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ଭାରତର ବିଜ୍ଞାନଗତ କାର୍ଯ୍ୟକ୍ରମ ଏବଂ ରଣନୀତିକୁ ସୁଦୃଢ଼ କରିବା କ୍ଷେତ୍ରରେ ତାଙ୍କର ଅବଦାନକୁ ଶ୍ରୀ ମୋଦି ଭୂୟସୀ ପ୍ରଶଂସା କରିଛନ୍ତି। ତାଙ୍କର ଅବଦାନକୁ ଦେଶ ସର୍ବଦା ମନେ ରଖିବ ଏବଂ ତାଙ୍କର କାର୍ଯ୍ୟଦକ୍ଷତା ଭବିଷ୍ୟତ ପିଢ଼ିକୁ ପ୍ରୋତ୍ସାହିତ କରିବ ବୋଲି ଶ୍ରୀ ମୋଦି କହିଛନ୍ତି। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ଉତ୍ପାଦିତ ଏବଂ ଖାଉଟି ରାଜ୍ୟଗୁଡ଼ିକ ମଧ୍ୟରେ ଦର ବ୍ୟବଧାନକୁ ଦୂର କରିବା ଲାଗି ସରକାର ଉତ୍ପାଦିତ ସାମଗ୍ରୀଗୁଡ଼ିକର ପରିବହନ ଏବଂ ସଂରକ୍ଷଣ ମୂଲ୍ୟ ବହନ କରିବେ। ନୂଆଦିଲ୍ଲୀଠାରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର କୃଷିମନ୍ତ୍ରୀମାନଙ୍କ ସହ ସମୀକ୍ଷା ବୈଠକରେ ଶ୍ରୀ ଚୌହାନ କହିଛନ୍ତି, ଚଳିତ ବର୍ଷ କୃଷି ଏବଂ ତାହାର ସହଯୋଗୀ କ୍ଷେତ୍ରରେ ଅଭିବୃଦ୍ଧି ହାର 3.5%-4% ମଧ୍ୟରେ ରହିବାର ସମ୍ଭାବନା ରହିଛି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ଯୋଜନା ଅଧୀନରେ 11 କୋଟି କୃଷକଙ୍କୁ 3,46,00,000 ଟଙ୍କା ବଣ୍ଟନ କରାଯାଇଛି। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଗବେଷଣା ଏବଂ ବିକାଶ କ୍ଷେତ୍ରରେ ମହିଳା କେନ୍ଦ୍ରିକ କାର୍ଯ୍ୟକ୍ରମ ଉପରେ ସରକାରଙ୍କ ପ୍ରାଥମିକତା ରହିଛି ବୋଲି କହିଛନ୍ତି। ନୂଆଦିଲ୍ଲୀଠାରେ ବିଜ୍ଞାନ ଓ ଶିଳ୍ପ ଗବେଷଣା ବିଭାଗ ଡିଏସ୍ଆଇଆର୍ର 40ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ ଶ୍ରୀ ସିଂ କହିଛନ୍ତି, ଗବେଷଣା ଏବଂ ଶିଳ୍ପ କ୍ଷେତ୍ରରେ ବିକାଶକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଡିଏସ୍ଆଇଆର୍ ସ୍ଥାପନ କରାଯାଇଥିଲା। ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଶିଳ୍ପ ଗବେଷଣା ଏବଂ ନବସୃଜନକୁ ତ୍ୱରାନ୍ୱିତ କରିବା ପାଇଁ ସମାରୋହରେ ଗୁରୁତ୍ୱାରୋପ କରାଯାଇଥିଲା। ଆନ୍ତଃ ଗବେଷଣା, ବିଜ୍ଞାନ ଓ ଶିଳ୍ପ ଗବେଷଣା ସଂଗଠନ, ଘରୋଇ ସହାୟତାରେ ଗବେଷଣାକୁ ପ୍ରୋତ୍ସାହିତ କରିବା ଆଦି କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂ କହିଛନ୍ତି, ଝୋଟ କଳରେ କାମ କରୁଥିବା କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ଏବଂ ଗ୍ରାଚ୍ୟୁଟି ଦାଖଲ କରିନଥିବା ମିଲ୍ ମାଲିକଙ୍କ ବିରୁଦ୍ଧରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ପଶ୍ଚିମବଙ୍ଗର ନଦିଆ ଜିଲ୍ଲା ଅନ୍ତର୍ଗତ ଫୁଲିଆଠାରେ ଭାରତୀୟ ହସ୍ତତନ୍ତ ପ୍ରଯୁକ୍ତିବିଦ୍ୟା ସଂସ୍ଥାନର ନୂତନ ଭବନର ଉଦ୍ଘାଟନ କରିବା ଅବସରରେ ମନ୍ତ୍ରୀ ଶ୍ରୀ ସିଂ ଏହା କହିଛନ୍ତି। ଦେଶର ଉତ୍ତରାଞ୍ଚଳରେ ଘନ କୁହୁଡ଼ି ଯୋଗୁଁ ଟ୍ରେନ୍ ଚଳାଚଳ ବ୍ୟାହତ ହୋଇଛି। ବହୁ ସଂଖ୍ୟାରେ ଟ୍ରେନ୍ଗୁଡ଼ିକ ବିଳମ୍ବରେ ଚାଲୁଛି। ଭାରତୀୟ ରେଳବାଇ ପକ୍ଷରୁ କୁହାଯାଇଛି, ଦିଲ୍ଲୀ ଅଭିମୁଖୀ 40 ଟ୍ରେନ୍କୁ 5 ଘଣ୍ଟା ପାଇଁ ବିଳମ୍ବ କରାଯାଇଛି। ଟ୍ରେନ୍ଗୁଡ଼ିକ ମଧ୍ୟରେ କାଳନ୍ଦୀ ଏକ୍ସପ୍ରେସ୍, ରେୱା ଏକ୍ସପ୍ରେସ୍, ମହାବୋଧି ଏକ୍ସପ୍ରେସ୍, ଭୋପାଳ ଏକ୍ସପ୍ରେସ୍, ହମସଫର ଏକ୍ସପ୍ରେସ୍, ସିଆଲଦା ରାଜଧାନୀ ଏକ୍ସପ୍ରେସ୍ ଟ୍ରେନ୍ ଆଦି ରହିଛି। ଯାତ୍ରୀମାନେ ଯାତ୍ରା କରିବା ପୂର୍ବରୁ ଟ୍ରେନ୍ଗୁଡ଼ିକ ସମ୍ପର୍କରେ ସଦ୍ୟତମ ରିପୋର୍ଟ ଅନୁଧ୍ୟାନ କରିବା ପାଇଁ ଭାରତୀୟ ରେଳବାଇ ପକ୍ଷରୁ ପରାମର୍ଶ ଦିଆଯାଇଛି। ଉତ୍ତରାଖଣ୍ଡର ବାଗେଶ୍ୱରଠାରେ ଆଜି 38ତମ ଜାତୀୟ କ୍ରୀଡ଼ାର ତେଜସ୍ୱିନୀ ମଶାଲ ଆସି ପହଞ୍ଚିଛି। ସେଠାରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଏବଂ କ୍ରୀଡ଼ାପ୍ରେମୀମାନେ ମଶାଲକୁ ସ୍ୱାଗତ ଜଣାଇଛନ୍ତି। ହୋଲେନିଠାରେ ଗତମାସ 26 ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ମଶାଲ ଯାତ୍ରାକୁ ଶୁଭ ଉଦ୍ଘାଟନ କରିଥିଲେ। ହକି ଇଣ୍ଡିଆ ଲିଗ୍ ପ୍ରତିଯୋଗିତାର ପ୍ରଥମ ମ୍ୟାଚ୍ ଦିଲ୍ଲୀ ଏସ୍ସି ପାଇପର୍ସ ଏବଂ ସଚି ରାହା ବେଙ୍ଗଲ ଟାଇଗର୍ସ ମଧ୍ୟରେ ଚାଲିଛି। ଦ୍ୱିତୀୟ ମ୍ୟାଚ୍ ହାଇଦ୍ରାବାଦ ତୋଫାନ୍ସ ଏବଂ ଗୋନାସିକା ଦଳ ମଧ୍ୟରେ ରାତି 8:15 ସମୟରେ ଖେଳାଯିବ। ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ତାମିଲନାଡୁ ଡ୍ରାଗନ୍ସ ବିଜୟୀ ହୋଇଛି। ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମ୍ରେ ତାମିଲନାଡୁ ଡ୍ରାଗନ୍ସ ଓ ବେଦାନ୍ତ କଳିଙ୍ଗ ଲାନର୍ସ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ନିର୍ଦ୍ଧାରିତ ସମୟରେ 2-2 ଖେଳ ଅମୀମାଂସିତ ଭାବେ ଶେଷ ହୋଇଥିଲା। ସୁଟ୍ ଆଉଟ୍ ଜରିଆରେ ତାମିଲନାଡୁ କଳିଙ୍ଗକୁ 6-5 ପରାସ୍ତ କରିଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ, ଗ୍ରାମୀଣ ଭାରତକୁ ସଶକ୍ତ କରିବା ଲାଗି ସରକାରଙ୍କ ଲକ୍ଷ୍ୟ ରହିଛି କହିଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀଠାରେ ଗ୍ରାମୀଣ ଭାରତ ମହୋତ୍ସବ 2025 କଲେ ଉଦ୍ଘାଟନ। ପରୀକ୍ଷା ସମୟରେ ଅଧିକ ଚାପଗ୍ରସ୍ତ ନ ହେବା ଲାଗି ଛାତ୍ରଛାତ୍ରୀମାନଙ୍କୁ ସୂଚନା ଓ ପ୍ରସାରଣ ମନ୍ତ୍ରୀଙ୍କ ପରାମର୍ଶ। ବିଶିଷ୍ଟ ବୈଜ୍ଞାନିକ ଡକ୍ଟର ରାଜଗୋପାଳ ଚିଦାମ୍ଘରମ୍ଙ୍କ ପରଲୋକ, ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ। ଉତ୍ପାଦିତ ସାମଗ୍ରୀଗୁଡ଼ିକର ପରିବହନ ଏବଂ ସଂରକ୍ଷଣ ମୂଲ୍ୟ ବହନ କରିବେ କେନ୍ଦ୍ର ସରକାର କହିଲେ କୃଷିମନ୍ତ୍ରୀ। ଏବଂ ହକି ଇଣ୍ଡିଆ ଲିଗ୍ ପ୍ରତିଯୋଗିତାର ଦ୍ୱିତୀୟ ମ୍ୟାଚ୍ ହାଇଦ୍ରାବାଦ ତୋଫାନ ଓ ଗୋନାସିକା ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।